ଆମେ ୱାର୍ଡ ନମ୍ବର 63 ତପୋବନ ବସ୍ତିରୁ ଆସିଥିଲୁ ମଧୁଚନ୍ଦା ପଟ୍ଟନାୟକ। ଆଗରୁ ଆଶା କରିଥିଲୁ ଗୋଟେ କ୍ୟାମ୍ପ ହେଲେ ଆମେ ଟିକେ ସାର୍ଟିଫିକେଟ କରିପାରିଥ ନା। ଆମ ବସ୍ତିରେ 40 ଜଣ ଡିଜାବଲ ପର୍ସନ ଅଛନ୍ତି, ସେଥିରେ ପ୍ରାୟ 20 ଜଣଙ୍କର ସାର୍ଟିଫିକେଟ ନାହିଁ। ଆମ ପୁଅର ବି ନଥିଲା, ଆଜି ଆସିକି ସାର୍ଟିଫିକେଟ 2-3 ଜଣଙ୍କର ହେଇଗଲା ବୋଲି ବହୁତ ଖୁସି ଲାଗିଲା। ଆଉ ସମସ୍ତଙ୍କର ହେଇଗଲା ଆମେ ବହୁତ ଖୁସି ହବୁ।